ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ଗିଫ୍ଟ ମିଲ୍ କାର୍ଯ୍ୟକ୍ରମ ଓ ଓମ୍ଫେଡ୍କୁ ବିପଣନ ସହାୟତା ପ୍ରଦାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଯୋଜନା ଦ୍ୱାରା ରାଜ୍ୟର 3 କୋଟି ଲୋକ ଉପକୃତ ହେବେ କହିଲେ ମୁଖ୍ୟମନ୍ତ୍ରୀ। ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ଥିବା ସଂଗ୍ରାମୀମାନଙ୍କୁ ମାସିକ 20,000 ଟଙ୍କା ପେନ୍ସନ୍ ଦେବାକୁ ଘୋଷଣା କଲେ ରାଜ୍ୟ ସରକାର। ଏବଂ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆରମ୍ଭ ହେଲା ଆସ୍ଥା ଓ ବିଶ୍ୱାସର ମହାପର୍ବ ମହାକୁମ୍ଭ ମେଳା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଗୋ ସମାବେଶ, ଓମ୍ଫେଡ୍କୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି ଜିଲ୍ଲାର 3,000 ଚାଷୀଙ୍କୁ ଦୁଧିଆଳି ଗାଈ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ 19 ବିଦ୍ୟାଳୟରେ ଗିଫ୍ଟ ମିଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗିଫ୍ଟ ମିଲ୍ କାର୍ଯ୍ୟକ୍ରମରେ ଜିଲ୍ଲାର 1,184 ଜଣ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା ପାଇଁ ମଧ୍ୟାହ୍ନ ଭୋଜନରେ ଭିଟାମିନ୍ ଏ ଓ ଡି ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗୋ ସମ୍ପଦର ବିକାଶ ଦ୍ୱାରା ଗ୍ରାମୀଣ ଗୋପାଳକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଗୋ ସମ୍ପଦର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଆଜି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ। ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ରାଜ୍ୟର ପ୍ରାୟ 3 କୋଟି ଲୋକ ଏବଂ 1,03,00,000 ପରିବାର ଲାଭାନ୍ୱିତ ହେବେ। ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀମାନେ ଦେଶର 30,000ରୁ ଅଧିକ ସରକାରୀ ତଥା ଘରୋଇ ହସ୍କିଟାଲରେ ନଗଦବିହୀନ ଚିକିତ୍ସା ସୁବିଧା ପାଇପାରିବେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ରାଜ୍ୟର ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଭାରତ ମନ୍ଦିର ସ୍ଥାପନ କରାଯିବା ସହ ଏଥିପାଇଁ ପ୍ରତି ମନ୍ଦିରରେ ଜଣେ ଲେଖାଏଁ ଯୋଗ ଶିକ୍ଷକ ନିୟୋଜିତ ହେବେ। ଆୟୁଷ୍ମାନ ଭାରତ ମନ୍ଦିରରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଏକ ଐତିହାସିକ ଦିନ ବୋଲି ମୁଁ ଭାବିବି ଯେ ଏହା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଯାଉଛି ଏବଂ ସେଥିରେ ଆଗରୁ ଯେଉଁ ଯୋଜନା ଥିଲା ତାକୁ ପରିବର୍ତ୍ତନ କରି ଆଜି ଆୟୁଷ୍ମାନ ଭାରତ ଯୋଜନାରେ ସେ ଯୋଜନାକୁ ଯୋଡ଼ି ଦିଆଗଲା। ଯାହା ପୂର୍ବଥର 900 ମାତ୍ର ମେଡିକାଲ ବା ହସ୍ପିଟାଲ ସରକାରୀ ପ୍ରାଇଭେଟ ସୁବିଧା ଥିଲା, ଏବେ 29,000ରୁ ଅଧିକ ଅର୍ଥାତ୍ 30,000 ପାଖାପାଖି ଇଏ ସୁବିଧା ଉପଲବ୍ଧି ହେବା ସହିତ ଆଜି ଆମର ଯେଉଁମାନେ ଓଡ଼ିଶା ବାହାରେ ଅଛନ୍ତି, ଯେଉଁମାନେ ଓଡ଼ିଶାରେ ଥାଇକି ବାହାରେ ଚିକିତ୍ସା ହେବା ପାଇଁ ଚାହିଁବେ ସମସ୍ତଙ୍କ ପାଇଁ ଇଏ ବ୍ୟବସ୍ଥା ଆଉ ଇଏ ସୁବିଧା ଉପଲବ୍ଧ କରାହେବା ନିଶ୍ଚିତ ଭାବରେ ଓଡ଼ିଶାର ଲୋକମାନେ
ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି ହବ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ରାଜ୍ୟରେ 4 ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଛି ଆଉ 5 କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ କରିବା ପାଇଁ ଶ୍ରୀ ବୈଷ୍ଣବ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ରେଳ ଭିତ୍ତିଭୂମି ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ 73,000 କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି। ଆଗକୁ ରେଳ ଭିତ୍ତିଭୂମିରେ ଆହୁରି ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ପୋର୍ଟାଲରେ ବୀମା କମ୍ପାନୀ ପକ୍ଷରୁ ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୋର୍ଟାଲରେ ମୋଟ 2,27,29 ପ୍ଲଟ୍ରେ କ୍ଷତିଗ୍ରସ୍ତ ବୀମାଭୁକ୍ତ ଚାଷୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରାୟ 1,00,000 କ୍ଷତିଗ୍ରସ୍ତ ପ୍ଲଟ୍ ବାବଦକୁ ଚାଷୀମାନଙ୍କୁ 21,96,00,000 ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରେ 2 ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଖରିଫ୍ ଫସଲରେ ବ୍ୟାପକ କ୍ଷୟକ୍ଷତି ପରିଲକ୍ଷିତ ହୋଇଥିଲା। ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ଫସଲ ବୀମା ପୋର୍ଟାଲରେ ସୂଚନା ଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶର ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ କାରାଗାରରେ ବନ୍ଦୀ ଥିବା ଓଡ଼ିଶାର ସଂଗ୍ରାମୀମାନଙ୍କୁ ମାସକୁ 20,000 ଟଙ୍କା ପେନ୍ସନ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପେନ୍ସନ୍ ସହିତ ସଂଗ୍ରାମୀମାନଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ସୂଚନାଯୋଗ୍ୟ 1975 ମସିହା ଜୁନ୍ 25 ତାରିଖରୁ 1977 ମସିହା ମାର୍ଚ୍ଚ 21 ତାରିଖ ପର୍ଯ୍ୟନ୍ତ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ବିଭିନ୍ନ କାରାଗାରରେ ବନ୍ଦୀ ଥିଲେ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆଜି ପୌଷ ପୂର୍ଣ୍ଣିମା ଅବସରରେ ଅମୃତ ସ୍ନାନ ସହ ମହାକୁମ୍ଭ ମେଳା 2025 ଆରମ୍ଭ ହୋଇଛି। ଗଙ୍ଗା ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳୀ ତ୍ରିବେଣୀଠାରେ ଆଜି ଅପରାହ୍ନ 3:00 ସୁଦ୍ଧା ପ୍ରାୟ 1 କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କୁମ୍ଭମେଳା ଆସନ୍ତା ମାସ 26 ତାରିଖ ମହାଶିବରାତ୍ରୀ ପର୍ଯ୍ୟନ୍ତ ଚାଲିବ। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କୁମ୍ଭମେଳା ଲାଗି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଟ୍ରେନ୍ଗୁଡ଼ିକ ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପ୍ରୟାଗରାଜକୁ ଚଳାଚଳ କରିବ। ସେହିଭଳି ରାଜ୍ୟର 4 ପ୍ରମୁଖ ସ୍ଥାନରେ କୁମ୍ଭମେଳା ପାଇଁ ବସ୍ ସେବା ଆରମ୍ଭ ହୋଇଛି। ବିଶ୍ୱ ପ୍ରସିଦ୍ଧ ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜି ଉଦ୍ଯାପିତ ହେଉଛି। ଆଜି କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ଓ ଅଷ୍ଟମଲ୍ଲ ବଦ୍ଧ, ଶିବଧନୁ ଭଙ୍ଗ, କଂସବଦ୍ଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଅଭିନୀତ ହେଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉମାନଙ୍କର ନବାଙ୍କ ବେଶ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ନୀତି ପାଳନ ସହ ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ମକର ଅଧିବାସ ନୀତି ଏବଂ ସ୍ୱତନ୍ତ୍ର ମକର ତାଡ଼ ଆସିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜି ମକର ଚାଉଳକୁ ବେଢ଼ା ପରିକ୍ରମା କରିବା ସହ ଅଧିବାସ କରି ରଖାଯିବାର ବିଧି ମଧ୍ୟ ରହିଛି। ଶ୍ରୀଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ନୀଳମାଧବଙ୍କର ମଧ୍ୟ ଆଜି ସୁନାବେଶ ଅନୁଷ୍ଠିତ ହୋଇଛି। ନୀଳମାଧବ ସୁବର୍ଣ୍ଣ କିରୀଟ, ସ୍ୱର୍ଣ୍ଣ ଶ୍ରୀପୟର, ଶଙ୍ଖ ସହିତ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଆଦି ଅଳଙ୍କାରରେ ଭୂଷିତ ହୋଇଛନ୍ତି। ଠାକୁରଙ୍କ ସୁନାବେଶ ଉତ୍ସବ ନିମନ୍ତେ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପାଇଁ ଗଞ୍ଜାମ ଜିଲ୍ଲାର ଆସିକାର ବାବନପୁରସ୍ଥିତ ଆଞ୍ଚଳିକ କୁଷ୍ଠରୋଗ ତାଲିମ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ଭି ଶାନ୍ତାରାମଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ଏହି ନିମନ୍ତ୍ରଣ ପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଡାକ୍ତର ଶାନ୍ତାରାମ କହିଛନ୍ତି,
ମୁଁ ନିଜକୁ ଏତେ ଗୌରବାନ୍ୱିତ ମନେ କରୁଛି, ଏତେ ହମ୍ବଲ ଫିଲ୍ କରୁଛି, ଆଉ ତା ସାଙ୍ଗରେ ଏତେ ଆଶ୍ଚର୍ଯ୍ୟାନ୍ୱିତ ହେଉଛି ଯେ ନିଜକୁ ମୁଁ ଶବ୍ଦରେ ବ୍ୟକ୍ତ କରିପାରୁନି। ଯେତେବେଳେ ପ୍ରଥମେ ଟେଲିଫୋନ ତାପରେ ମେଲ୍ ଆସିଲା ଯେ ମହାମହିମ ରାଷ୍ଟ୍ରପତିଙ୍କ ଭବନରୁ ଗୋଟେ ଡକରା ଆସିଛି January 26 ତାରିଖ ଦିନ ତାଙ୍କର ଆଟ୍ ହୋମ୍ ରିସେପ୍ସନ ପାଇଁ, ଆଇ ଏମ୍ ଡିପ୍ଲି ହମ୍ବଲ୍ଡ ଆଉ ମୁଁ ସରପ୍ରାଇଜ୍ଡ ଆଣ୍ଡ ପ୍ଲେଜର୍ଡ ଅଲ୍ସୋ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖ ରବିବାର ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 118ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜନଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ 60 ଅଭିଯୋଗର ଶୁଣାଣି କରିଥିଲେ। ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ 18 ଅଭିଯୋଗର ଶୁଣାଣି କରିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 16 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ସମ୍ଭଲପୁର ଜିଲ୍ଲା ଜମନକିରା ବ୍ଲକ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିରରେ 53 ଆବେଦନ ମଧ୍ୟରୁ 7 ଅଭିଯୋଗର ଶୁଣାଣି କରାଯାଇଥିଲା। ହକି ଇଣ୍ଡିଆ ଲିଗ୍ରେ ଆଜି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ରାତି 8:15 ତାମିଲନାଡୁ ଡ୍ରାଗନ୍ସ ଓ ଦିଲ୍ଲୀ ଏସ୍ସି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ମହିଳା ବର୍ଗରେ ରାଞ୍ଚର ଜୟପାଲ ସିଂ ଷ୍ଟାଡିୟମରେ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଓ ସୁର୍ମା ହକି କ୍ଲବ ମଧ୍ୟରେ ମୁକାବିଲା ଜାରି ରହିଛି। ଆଭାସୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାରେ ଗିଫ୍ଟ ମିଲ୍ କାର୍ଯ୍ୟକ୍ରମ ଓ ଓମ୍ଫେଡ୍କୁ ବିପଣନ ସହାୟତା ପ୍ରଦାନର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ। ଯୋଜନା ଦ୍ୱାରା ରାଜ୍ୟର 3 କୋଟି ଲୋକ ଉପକୃତ ହେବେ କହିଲେ ମୁଖ୍ୟମନ୍ତ୍ରୀ। ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀ ଥିବା ସଂଗ୍ରାମୀମାନଙ୍କୁ ମାସିକ 20,000 ଟଙ୍କା ପେନ୍ସନ୍ ଦେବାକୁ ଘୋଷଣା କଲେ ରାଜ୍ୟ ସରକାର। ଏବଂ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆରମ୍ଭ ହେଲା ଆସ୍ଥା ଓ ବିଶ୍ୱାସର ମହାପର୍ବ ମହାକୁମ୍ଭ ମେଳା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।